ആകാശവാണി ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ଦେଶରେ ଆଜି ପାଳିତ ହେଉଛି ଜାତିର ପିତା ମହାତ୍ମାଗାନ୍ଧୀଙ୍କ 155ତମ ଜୟନ୍ତୀ ଏବଂ ଲାଲବାହାଦୂର ଶାସ୍ତ୍ରୀଙ୍କ ଜନ୍ମଦିବସ। ସତ୍ୟ, ଅହିଂସା, ପ୍ରେମ ଏବଂ ପବିତ୍ରତାର ମୂଲ୍ୟବୋଧକୁ ଆପଣେଇବା ଲାଗି ଦେଶବାସୀଙ୍କୁ ଆହ୍ୱାନ ଦେଲେ ରାଷ୍ଟ୍ରପତି। ସ୍ୱଚ୍ଛତା ସହ ଜଡ଼ିତ 9,600 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର କେତେକ ପ୍ରକଳ୍ପର ଆଜି ନୂଆଦିଲ୍ଲୀଠାରେ ଲୋକାର୍ପଣ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ହାରାହାରି 65.58% ମତଦାତାଙ୍କ ମତାଧିକାର ସାବ୍ୟସ୍ତ। 14ଟି ବନ୍ୟା ପ୍ରଭାବିତ ରାଜ୍ୟ ପାଇଁ କେନ୍ଦ୍ର ପ୍ରଦାନ କଲା 5,850 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସହାୟତା ରାଶି ଏବଂ ଇସ୍ରାଏଲ୍ ଉପରେ ଗତକାଲି ଇରାନ୍ କରିଛି କ୍ଷେପଣାସ୍ତ୍ର ଆକ୍ରମଣ। ମଧ୍ୟପ୍ରାଚ୍ୟରେ ବାୟୁସେନା ପକ୍ଷରୁ ଶକ୍ତିଶାଳୀ ଆକ୍ରମଣ କରାଯିବ, ଇସ୍ରାଏଲ୍ ସେନାର ସୂଚନା। ଜାତିର ପିତା ମହାତ୍ମାଗାନ୍ଧୀଙ୍କ 155ତମ ଜୟନ୍ତୀ ଆଜି ପାଳନ କରାଯାଉଛି। ଦେଶରେ ଏବଂ ବିଦେଶରେ ମଧ୍ୟ ଜାତିର ପିତାଙ୍କ ସ୍କୃତି ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ନୂଆଦିଲ୍ଲୀସ୍ଥିତ ବାପୁଜୀଙ୍କ ସମାଧିପୀଠ ରାଜଘାଟଠାରେ ଏକ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କ ଜନ୍ମଦିବସ ମଧ୍ୟ ଆଜି ପାଳନ କରାଯାଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସତ୍ୟ, ଅହିଂସା, ପ୍ରେମ ଏବଂ ପବିତ୍ରତାର ମୂଲ୍ୟବୋଧକୁ ଆପଣେଇବା ଲାଗି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ରାଷ୍ଟ୍ରପତି କହିଛନ୍ତି, ବାପୁଜୀ ଲୋକଙ୍କୁ ଶାନ୍ତି ଓ ସହଯୋଗର ମାର୍ଗ ଅନୁସରଣ କରିବାକୁ ପ୍ରେରଣା ଦେଇଥିଲେ। ଅସ୍ପୃଶ୍ୟତା, ନିରକ୍ଷରତା, ପରିମଳ ଅବ୍ୟବସ୍ଥା ଏବଂ ଅନ୍ୟାନ୍ୟ ସାମାଜିକ କୁସଂସ୍କାର ଦୂର କରିବା ଲାଗି ଗାନ୍ଧିଜୀ ଅନେକ ପଦକ୍ଷେପ ଗ୍ରହଣ କରିଥିଲେ। ମହିଳା ସଶକ୍ତିକରଣ ପାଇଁ ବାପୁଜୀ ସର୍ବଦା ପ୍ରୟାସ କରିଥିଲେ ବୋଲି ରାଷ୍ଟ୍ରପତି କହିଛନ୍ତି। ବାପୁଜୀଙ୍କ ଚିନ୍ତାଧାରା ଏବଂ କାର୍ଯ୍ୟଶୈଳୀ ସମାଜର ସବୁଠାରୁ ଦୁର୍ବଳ ଏବଂ ଅସୁରକ୍ଷିତ ଲୋକଙ୍କୁ ଦୃଢ଼ କରିବାରେ କେନ୍ଦ୍ରୀଭୂତ ଥିଲା ବୋଲି ରାଷ୍ଟ୍ରପତି କହିଛନ୍ତି। ଗାନ୍ଧି ଜୟନ୍ତୀ ଅବସରରେ ନୂଆଦିଲ୍ଲୀରେ ଆଜି ଆୟୋଜିତ ହୋଇଥିବା ସ୍ୱଚ୍ଛ ଭାରତ ଦିବସ 2024 ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ରୂପେ ଯୋଗଦେବେ। ସ୍ୱଚ୍ଛତା ହିଁ ସେବା 2024ର ବିଷୟବସ୍ତୁ ରହିଛି ସ୍ୱଭାବ ସ୍ୱଚ୍ଛତା, ସଂସ୍କାର ସ୍ୱଚ୍ଛତା। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ 9,600 କୋଟି ଟଙ୍କାରୁ ଅଧିକ ମୂଲ୍ୟର ସ୍ୱଚ୍ଛତା ସହ ଜଡ଼ିତ କେତେକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ। ସେଥିମଧ୍ୟରେ ଅମୃତ 2.0 ଅଧୀନରେ ସହରାଞ୍ଚଳ ଜଳ ଏବଂ ନର୍ଦ୍ଦମା ବ୍ୟବସ୍ଥାରେ ସୁଧାର ଆଣିବା ଉଦ୍ଦେଶ୍ୟରେ 6,800 କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପ ଏବଂ ସ୍ୱଚ୍ଛ ଗଙ୍ଗା ଲାଗି ଗଙ୍ଗା ଅବବାହିକା ଅଞ୍ଚଳରେ ଜଳର ଗୁଣବତ୍ତା ଏବଂ ବର୍ଜ୍ୟବସ୍ତୁ ପରିଚାଳନାରେ ଉନ୍ନତି ଆଣିବା ଲାଗି 1,550 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର 10ଟି ପ୍ରକଳ୍ପ ରହିଛି। ସ୍ୱଚ୍ଛ ଭାରତ ମିଶନର ଶୁଭାରମ୍ଭର 10 ବର୍ଷ ପୂର୍ତ୍ତି ଅବସରରେ ସ୍ୱଚ୍ଛତା ହିଁ ସେବା 2024 ଅଧୀନରେ 17 କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କ ଭାଗିଦାରୀରେ 19 ଲକ୍ଷରୁ ଅଧିକ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇଛି। ଇତିମଧ୍ୟରେ ପ୍ରାୟ 1 ଲକ୍ଷ ସଫେଇ ମିତ୍ର ସୁରକ୍ଷା ଶିବିର ଆୟୋଜନ କରାଯିବା ସହ ପାଖାପାଖି 6.5 ଲକ୍ଷ ସ୍ୱଚ୍ଛତା ଲକ୍ଷ୍ୟ ୟୁନିଟ୍ରେ ପରିବର୍ତ୍ତନ କରାଯାଇଛି। ସେହିପରି 1 ପେଡ଼ ମା କେ ନାମ ଅଭିଯାନରେ 45 ଲକ୍ଷରୁ ଅଧିକ ଚାରା ରୋପଣ କରାଯାଇଥିବା ସରକାରୀ ଭାବେ କୁହାଯାଇଛି। ଜାମ୍ମୁ କାଶ୍ମୀର ବିଧାନସଭା ଲାଗି ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍ଗ୍ରହଣ ଗତକାଲି ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି। ଏହି ପର୍ଯ୍ୟାୟରେ ସନ୍ଧ୍ୟା 7ଟା ସୁଦ୍ଧା ହାରାହାରି 65.58% ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ସାମ୍ବା ଜିଲ୍ଲାରେ 73.45, ଉଦ୍ଧମପୁର ଜିଲ୍ଲାରେ 72.91 ଏବଂ ବାନ୍ଦିପୋରାରେ 65.65% ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି। ବାନ୍ଦିପୋରାର ଗୁରେଜ ବିଧାନସଭା ମଣ୍ଡଳୀ ପାଇଁ ସର୍ବାଧିକ 75.89% ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି ବୋଲି ନିର୍ବାଚନ କମିଶନ କହିଛନ୍ତି। 7ଟି ଜିଲ୍ଲାର 40ଟି ବିଧାନସଭା ମଣ୍ଡଳୀର 5,060ଟି ମତଦାନ କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଗତକାଲି ମତଗ୍ରହଣ କରାଯାଇଥିଲା। ଜାମ୍ମୁ କାଶ୍ମୀରରୁ 370 ଧାରା ଉଚ୍ଛେଦ ପରେ ପ୍ରଥମଥର ଲାଗି ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଛି। 3ଟି ପର୍ଯ୍ୟାୟ ମଧ୍ୟରୁ ଗତ ମାସ 18 ତାରିଖରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟରେ 61.38% ଏବଂ 25 ତାରିଖରେ ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟରେ 57% ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଥିଲେ। ଆସନ୍ତା 8 ତାରିଖ ଦିନ ଭୋଟ୍ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ। 14ଟି ବନ୍ୟା ପ୍ରଭାବିତ ରାଜ୍ୟ ପାଇଁ 5,850 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ସହାୟତା ରାଶି ପ୍ରଦାନ କରିଛି କେନ୍ଦ୍ର। ସେଥିମଧ୍ୟରୁ ମହାରାଷ୍ଟ୍ର ପାଇଁ 1,492 କୋଟି, ଆନ୍ଧ୍ରପ୍ରଦେଶ ପାଇଁ 1,000 କୋଟିରୁ ଉର୍ଦ୍ଧ୍ୱ, ଗୁଜରାଟ ପାଇଁ 600 କୋଟି ଏବଂ ତେଲଙ୍ଗାନା ପାଇଁ ପାଖାପାଖି 470 କୋଟି ଟଙ୍କା ରହିଛି। ପ୍ରବଳ ବର୍ଷାଜନିତ ଭୂସ୍କଳନ ଏବଂ ବନ୍ୟା ଦ୍ୱାରା ଏହି ରାଜ୍ୟଗୁଡ଼ିକ ବିଶେଷ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ଆନ୍ତଃ ମନ୍ତ୍ରୀସ୍ତରୀୟ କେନ୍ଦ୍ରୀୟ କମିଟି ଆସାମ, ମିଜୋରାମ, କେରଳ, ତ୍ରିପୁରା, ନାଗାଲାଣ୍ଡ, ଗୁଜରାଟ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଏବଂ ମଣିପୁର ଗସ୍ତରେ ଯାଇ ବନ୍ୟା ପରିସ୍ଥିତିର କ୍ଷତିର ସମୀକ୍ଷା କରିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ବିହାର ଏବଂ ପଶ୍ଚିମବଙ୍ଗକୁ ଖୁବ୍ ଶୀଘ୍ର ଏହି ଦଳ ଗସ୍ତ କରି କ୍ଷୟକ୍ଷତିର ଆକଳନ କରିବେ। ତେବେ ଆକଳନ ରିପୋର୍ଟ ମିଳିବା ପରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଅତିରିକ୍ତ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଶାହା କହିଛନ୍ତି ପ୍ରଭାବିତ ରାଜ୍ୟଗୁଡ଼ିକୁ କେନ୍ଦ୍ର ପକ୍ଷରୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯାଉଛି। ଚଳିତ ବର୍ଷ ଏପର୍ଯ୍ୟନ୍ତ 21ଟି ରାଜ୍ୟକୁ ବିଭିନ୍ନ ମୁକାବିଲାର ଆହ୍ୱାନ ପାଇଁ 14,900 କୋଟି ଟଙ୍କା ପ୍ରଦାନ କରାଯାଇସାରିଛି ବୋଲି ଶ୍ରୀ ଶାହା ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନିକିଆ ଝାଡ଼ଖଣ୍ଡ ଗସ୍ତରେ ଯାଇ ହଜାରିବାଗଠାରେ 83,300 କୋଟିରୁ ଉର୍ଦ୍ଧ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ। ସେଥିମଧ୍ୟରେ ଧର୍ତ୍ତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନର ଶୁଭାରମ୍ଭ ହେବ। 79,150 କୋଟିରୁ ଉର୍ଦ୍ଧ ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ ହେବାକୁ ଥିବା ଏହି ଅଭିଯାନ ଦ୍ୱାରା 63,000 ଗ୍ରାମର 5 କୋଟିରୁ ଉର୍ଦ୍ଧ୍ୱ ଜନଜାତି ବର୍ଗର ଲୋକ ଉପକୃତ ହୋଇପାରିବେ। ଏହି ଯୋଜନା ଦେଶର 549ଟି ଜିଲ୍ଲା ଅନ୍ତର୍ଗତ 2,740ଟି ବ୍ଲକରେ କାର୍ଯ୍ୟକାରୀ କରାଯାଉଛି। ଏହାଛଡ଼ା ଶ୍ରୀ ମୋଦି 40ଟି ଏକଲବ୍ୟ ବିଦ୍ୟାଳୟର ଉଦ୍ଘାଟନ ସହ 25ଟିର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ବିନୋବା ଭାବେ ବିଶ୍ୱବିଦ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଗତମାସ 20 ତାରିଖରେ ଆରମ୍ଭ ହୋଇଥିବା ପରିବର୍ତ୍ତନ ଯାତ୍ରାର ଗାନ୍ଧି ମଇଦାନଠାରେ ଆୟୋଜିତ ହେବାକୁ ଥିବା ଉଦ୍ଯାପନୀ ସମାରୋହରେ ଶ୍ରୀ ମୋଦି ଉଦ୍ବୋଧନ ଦେବେ। ସେହିଭଳି ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହାଅଭିଯାନ ଅଧୀନରେ ପ୍ରଧାନମନ୍ତ୍ରୀ 1,300 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା କେତେକ ପ୍ରକଳ୍ପର ଲୋକାର୍ପଣ କରିବା ସହିତ ଅନ୍ୟ କେତେକ ଶିଳାନ୍ୟାସ କରିବେ। ଏହାଛଡ଼ା ଏହି ଯୋଜନା ଅଧୀନରେ ଶ୍ରୀ ମୋଦି 3,000 ଗ୍ରାମରେ ବସବାସ କରୁଥିବା 75,800 ବିଶେଷ ଦୁର୍ବଳ ଜନଜାତି ସମ୍ପ୍ରଦାୟ ବ୍ୟକ୍ତିଙ୍କ ପରିବାରକୁ ବିଦ୍ୟୁତ୍ ସଂଯୋଗ ପ୍ରକଳ୍ପର ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ୱାଶିଂଟନ୍ ଡିସିଠାରେ ଆମେରିକା ପ୍ରତିପକ୍ଷ ଆଣ୍ଟ୍ରୋନି ବ୍ଲିଙ୍କନ୍ଙ୍କ ସହ ଗତକାଲି ସାକ୍ଷାତ ଆଲୋଚନା କରିଛନ୍ତି। ଆମେରିକାର ଡେଲୱାର୍ଠାରେ ଅନୁଷ୍ଠିତ କ୍ୱାଡ୍ ଶିଖର ବୈଠକ ତଥା ଅନ୍ୟାନ୍ୟ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି। ଦ୍ୱିପାକ୍ଷିକ ସହଯୋଗ, ପଶ୍ଚିମ ଏସିଆ ସ୍ଥିତି, ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ସମେତ ଅନ୍ୟାନ୍ୟ ବୈଶ୍ୱିକ ପରିସ୍ଥିତି ଆଲୋଚନାରେ ସ୍ଥାନ ପାଇଥିଲା ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ହିଜବୁଲ୍ଲା ଏବଂ ହମାସ ଗୋଷ୍ଠୀର ବରିଷ୍ଠ ନେତାଙ୍କ ମୃତ୍ୟୁର ଜବାବରେ ଇରାନ୍ ଗତକାଲି ଇସ୍ରାଏଲ୍ ଉପରେ ଅତି କମ୍ରେ 180 କ୍ଷେପଣାସ୍ତ୍ର ମାଡ଼ କରିଛି। ଏହାକୁ ଦୃଷ୍ଟିରେ ରଖି ଇସ୍ରାଏଲ୍ ନାଗରିକଙ୍କୁ ବୋମା ସୁରକ୍ଷାସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ସେହି ଅଞ୍ଚଳରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ସମଗ୍ର ଇସ୍ରାଏଲ୍ରେ ସତର୍କ ସୂଚନା ଜାରି କରାଯାଇଥିବା ବେଳେ ଜେରୁଜେଲମ୍ ଏବଂ ତେଲ୍ ଆବିବ୍ରେ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା। ଇସ୍ରାଏଲ୍ ସେନା ମୁଖପାତ୍ର ଡାନିଏଲ୍ ହାଗରି କହିଛନ୍ତି ଏହି ଆକ୍ରମଣରେ କୌଣସି କ୍ଷୟକ୍ଷତିର ଖବର ମିଳିନାହିଁ। ବାୟୁସେନା ପକ୍ଷରୁ ମଧ୍ୟପ୍ରାଚ୍ୟରେ ଶକ୍ତିଶାଳୀ ଆକ୍ରମଣ କରାଯିବ ବୋଲି ଶ୍ରୀ ହାଗରି ସୂଚନା ଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଇସ୍ରାଏଲ୍କୁ ସମର୍ଥନ ସହ ଇରାନ୍ ପରିଣତି ଭୋଗ କରିବ ବୋଲି ସେ ସତର୍କ କରାଇ ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ତେଲ୍ ଆବିବ୍ରେ ଗତ ରାତିରେ ଗୁଳିଚାଳନା ଏବଂ ଛୁରା ମାଡ଼ରେ 6 ଜଣଙ୍କର ମୃତ୍ୟୁ ହେବା ସହ 9 ଜଣ ଆହତ ହୋଇଛନ୍ତି। ଇରାନ୍ ପକ୍ଷରୁ କ୍ଷେପଣାସ୍ତ୍ର ମାଡ଼ ସୂଚନା ସମ୍ପର୍କିତ ସାଇରନ୍ ବାଜିବା ପରେ ସେଠାରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଇସ୍ରାଏଲ୍ ପୁଲିସ୍ କହିଛି ଏଥିରେ 2 ଜଣ ବନ୍ଧୁକଧାରୀ ସଂଶ୍ଳିଷ୍ଟ ଥିଲେ ଏବଂ ସେମାନେ ପାଲଟା ଗୁଳିମାଡ଼ରେ ନିହତ ହୋଇଛନ୍ତି। 2014 ପ୍ରାଥମିକ ଟିଇଟି ପରୀକ୍ଷା ଦୁର୍ନୀତି ମାମଲାରେ ସିବିଆଇ ପଶ୍ଚିମବଙ୍ଗର ପୂର୍ବତନ ଶିକ୍ଷାମନ୍ତ୍ରୀଙ୍କ ସହ ଅନ୍ୟ ଜଣେ ବ୍ୟକ୍ତି ଆୟନ ସିଲ୍କୁ ଗିରଫ କରିଛି। ତାଙ୍କୁ କାଲି ସିବିଆଇ କୋର୍ଟରେ ହାଜର କରାଯାଇଥିଲା। କୋଲକାତାର ପ୍ରେସିଡେନ୍ସି ସଂଶୋଧନ ଗୃହରେ ସେମାନଙ୍କୁ ରଖାଯାଇଛି। ସୂଚନାଯୋଗ୍ୟ ଆର୍ଥିକ ହେରଫେର ମାମଲାରେ ସେମାନଙ୍କୁ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା। ଭାରିଶିଳ୍ପ ମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ ଗତକାଲି ନୂଆଦିଲ୍ଲୀଠାରେ ପିଏମ୍ ଇ ଡ୍ରାଇଭ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ 2 ବର୍ଷ ମଧ୍ୟରେ 10,900 କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି ବୋଲି ମନ୍ତ୍ରୀ ଡକ୍ଟର କୁମାରସ୍ୱାମୀ କହିଛନ୍ତି। ଏଭଳି ପଦକ୍ଷେପ ଦେଶରେ ବୈଦ୍ୟୁତିକ ଯାନ ବ୍ୟବସାୟକୁ ତ୍ୱରାନ୍ୱିତ କରିବ ବୋଲି ସେ ସୂଚନା ଦେଇଛନ୍ତି। ଦେଶରେ ଆଜି ପାଳିତ ହେଉଛି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ 155ତମ ଜୟନ୍ତୀ ଏବଂ ଲାଲବାହାଦୁର ଶାସ୍ତ୍ରୀଙ୍କ ଜନ୍ମଦିନ। ସତ୍ୟ, ଅହିଂସା, ପ୍ରେମ ଏବଂ ପବିତ୍ରତାର ମୂଲ୍ୟବୋଧକୁ ଆପଣେଇବା ଲାଗି ଦେଶବାସୀଙ୍କୁ ଆହ୍ୱାନ ଦେଲେ ରାଷ୍ଟ୍ରପତି। ସ୍ୱଚ୍ଛତା ସହ ଜଡ଼ିତ 9,600 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର କେତେକ ପ୍ରକଳ୍ପ ଆଜି ନୂଆଦିଲ୍ଲୀରେ ଲୋକାର୍ପଣ ଏବଂ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ହାରାହାରି 85.58% ମତଦାତାଙ୍କ ମତାଧିକାର ସାବ୍ୟସ୍ତ ଏବଂ 14 ବନ୍ୟା ପ୍ରଭାବିତ ରାଜ୍ୟ ପାଇଁ କେନ୍ଦ୍ର ପ୍ରଦାନ କଲା 5,850 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସହାୟତା ରାଶି। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।